Sí, ¿verdad? No, su tasa vivicta dusti. Tankara vivicta dusti. Tankara e veda, abheda dusti. Tankara veda nahi. Prakutari jo mane unna starara, samane stri purusa veda ta dekhanti nahi. Jo mane unna starara, samane atma darshan parata. Jo bhagavad gita re bhagavan kaise vidya vinaya sampanni brahmana abhyastini sunicheyo sakai cha pandita samadarshino. Jadyo असम जिनस सब रही ब्राह्मण जड़े क्षेत्र वैश्य जड़े शूद्र जड़े बाटे कुकुर स्वान जड़े एम सब बहुत असम अवस्था अच्छा तथा जो विद्वान व्यक्ति से पंडित आसन दर्शन से दर्शन करते स्त्री पुरुष भेद न था कि अर्थ नुह ये प्रभुपाद महाराज से भावार्थ कहते Sri Vyasadeva was also in the transcendental stage, but because he was in the household of Sri, he didn't pretend to be a liberated soul as a matter of first time. Vyasadeva is a sadhana vyakti no, this is the Bhagavan in avatar. Atrutya dhaya ya pipa dhaya ya varna karaya ji sapta dasa avatar isha kare varna karaya ji. Tavishti avatar yutare, sitanga sapta dasa avatar isha varna karaya ji. Dekhi samasa sastra vratna karti ya. तेणु सीए निश्चित भाव परमात्मिक स्तर अच्छा बौद्धिक स्तर उदय अच्छा किंतु जेहेतु सी गृहस्थ जीवन अच्छा गृहस्थ कौन गृहस्थ आचरण गृहस्थ अच्छा से लिबरेटेड सोल भाई व्यवहार कर तार अर्थ नुह से लिबरेटेड सोल ना मुक्त जीवन मुक्त पुरुष नुहति से से प्रकृत मुक्त पुरुष कि साधारण लोक मान व्यवहार भाव से व्यवहार करते तेणु समुदाय कृष्ण कहते भाव सुखदेव गोस्वामी से तो कौट प्राय रुहति अल्प समय कौटी रुहति सबोधन मात्र गृहेदीना अवक्षत महाभाव तीर्थी पूर्व दर्शन सुखदेव गोस्वामी कहीं प्राय देखिपारे ना जदि से कौटी जाती जदि जन गृहस्थ को देखते गाई धुआ हो समय से किसी समय रही जाते गोधन मात्र प्रभुपाद महाराज कहते अध घंटाटे खुब बेस अध घंटाटे कौटी रुहत सर गोधन मात्र गृह गृहेदी ना अवक्षित महाभाग से देखती से गाई धुआ देखती कई जन टीकाकार कहते जो गाई धुआ होते सुखदेव गोस्वामी भगवान वृंदावन बोधन लीला से मन पड़ जाए दर्शन करती पूर्व तदाश्रम से जो गृहस्थ गृहना गृहस्थ मानने भगवान भजन रहा कथा कि जो मैंने गृहस्थ मान भगवान भजन करना गृहमेदी कहने विभिन्न प्रकार हिंसा पंच सुना जो रही पांच प्रकार जीवहत्या चलीगले बहुत जीव हत्या आम सफा कला पहनला बहुत जीव हत्या पानी पीला बेलू कुंभर मठे पानी पीला बेलू से समय बहुत जीव हत्या चकी पेशन कला बड़े अग्नि चूली लगे बड़े ये सब समय पांच प्रकार हत्या पंच सुना तेनाली गृह मेडी पंच सुना मुक्त होगा भगवान को भजन करना तेनाली कृपा करने सुखदेव गोस्वामी से समय मात्र रुहत तेणु सी जो भागवत कथा है अठर हजार श्लोक ये सब सुखदेव गोस्वामी से तो हमारी भाग स्तर आरिकित्मार से समग्र राजा समग्र पृथ्वी सम्राट थे सी पुणी कमी अभिशाप्त से सात दिन लेखी श्रवण कले ये सब प्रश्न सब परिकित्मारे समकाल ऋषि सुखदेव गोस्वामी पचार तेणु सुखदेव गोस्वामी से प्रश्न उत्तर कहते जे व्यासदेव से आश्रम व्यासदेव ये द्वापर अंतिम व्यासदेव आसु व्यासदेव से कौन कर द्वापर समुप्राप्ते तृतीय युगपर्थे जात पराशरोगी व्यासव्याम कलया व्यासदेव जे कि भगवान पर हरि पर कलया अंशर अंश कला ତେଣୁ ସେ ବ୍ୟାସଦେବ ଯେତେବେଳେ ଦ୍ୱାପର ଯୁଗର ଅନ୍ତିମରେ ତୃତୀୟ ଯୁଗ କରିଥିଲେ, ଆମର ଯେଉଁ ଯୁଗର ରହିଛି ଯୁଗର ପର୍ଯ୍ୟାୟ ରହିଛି କ'ଣ ସେଇଟା ନା ସତ୍ୟ, ତାପରେ କ'ଣ ଦ୍ୱାପର ତୃତୀୟ କହିଲେ ଏଇଟା ଆକ୍ଚୁଆଲି ପ୍ରକୃତ ଯୁଗ ପର୍ଯ୍ୟାୟ। କିନ୍ତୁ ଏଇ ଯେଉଁ ସତ ମନୁ ଯେ କି ହେଉଛନ୍ତି ବୈବସ୍ୱତ ମନୁ ଯେ କି ସୂର୍ଯ୍ୟ ଦେବତା ବିଭୂଷଣଙ୍କ ପୁତ୍ର, ସେ ସତ ମନୁଙ୍କର ଅଠେଇଶତମ ଯୁଗ ପର୍ଯ୍ୟାୟରେ ପରିବର୍ତ୍ତନ ହେଇଥିଲା। ସତ୍ୟ ପରେ ତୃତୀୟ ଆସିଥିଲା, ତୃତୀୟ ପରେ ଦ୍ୱାପର ଆସିଥିଲା। ତେଣୁ ସେ ଦ୍ୱାପର ଯୁଗରେ ଜାତ ପରାଶର ଯୋଗୀ ପରାଶର ଙ୍କର ପୁତ୍ର ହିସାବରେ ବ୍ୟାସଦେବ ଆସିଥିଲେ, ଯେ କି ଭଗବାନଙ୍କର ଜଣେ କଳା ଭଗବାନଙ୍କର ସତ୍ୟ ସରତା। ତେଣୁ ସେ ଦେଖିଲେ କଳିଯୁଗର ବର୍ତ୍ତମାନ କଳିଯୁଗ ଆରମ୍ଭ ହେଇଯିବ, ଲୋକମାନେଙ୍କର ସବୁ ପ୍ରକାର ସ୍ମୃତି ଶକ୍ତି ଧୈର୍ଯ୍ୟ ଏସବୁ ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ଏସବୁ କମିଟି ଦିଆଯିବ। ତେଣୁ ବ୍ୟାସଦେବ ସମସ୍ତ ଶାସ୍ତ୍ରକୁ ରଚନା କରିବାକୁ ଉପଲବ୍ଧ କରିବା ପାଇଁ ଚିନ୍ତା କରିବେ। ତା ପୂର୍ବରୁ ବେଦ ଗୋଟିଏ ବେଦ ଥିଲେ, ତାକୁ ଚାରିମାସରେ ବିଭକ୍ତ କଲେ, ଚାରିମାସରେ ତାେଦ ଧର କହିଲ ସାମଗ୍ର ଜୈନୀ କବି ବୈଷମ୍ପାୟନ। ତେଣୁ ତାଙ୍କ ଶିଷ୍ୟମାନଙ୍କୁ ଗୋଟେ ଗୋଟେ ବେଦର ଦାୟିତ୍ୱ ଦେଲେ, ସେ ବେଦକୁ ସଂକଳନ କରିବେ ସୁବୋଧ କରିବେ। ତେଣୁ ଋଗ୍ବେଦକୁ ଦେଲେ କୈଳ, କୈଳ ଋଷିଙ୍କୁ ଦେଲେ, ସାମବେଦ ଦେଲେ ଜୈମିନ ଋଷିଙ୍କୁ, ଯଜୁର୍ବେଦ ଦେଲେ ବୈଷମ୍ପାୟନ ଋଷିଙ୍କୁ, ଏବଂ ଅଥର୍ବେଦ ଦେଲେ ସୁମନ୍ତ ଯିଏକି ଅଙ୍ଗିରା ଅଙ୍ଗିରାମାନଙ୍କୁ ପ୍ରଦାନ କରେ। ଏହି ଭାବରେ ଚାରି ବେଦକୁ ତାଙ୍କ ଚାରି ଶିଷ୍ୟକୁ କହିଲେ, ତୁମେ ସଂକଳନ କର, ଏଟାକୁ ବିସ୍ତାର କର, ଏବଂ ଇତିହାସ ପୁରାଣ ନାମ ପିତାମେ ରମଭୂଷଣ ସୁତଭୂଷଣଙ୍କର ପୁଅ ପିତା, ସେ ତାଙ୍କ ମଧ୍ୟ ସୁତଭୂଷଣ ସୁତଭୂଷଣ କୁହାଯାଏ। ସୁତର ଅର୍ଥ ହେଉଛି ଯେ ବ୍ୟାସ ଭାଗବତ ବକ୍ତା ସୁତ କହି କୁହାଯାଉଛନ୍ତି। ତେଣୁ ତାଙ୍କର ପିତା ମଧ୍ୟ ତାଙ୍କ ରୋମହର୍ଷଣ ସୁତ ବୋଲି କୁହାଯାଉଥିଲା, ସେ ବ୍ୟାସଦେବଙ୍କର ଶିଷ୍ୟ ଥିଲେ, ଏବଂ ସେ ବ୍ୟାସଦେବ ତାଙ୍କୁ ଦେଲେ ଇତିହାସ ପୁରାଣ ଇତ୍ୟାଦିକୁ ରଚନା କରିବା ସବୁ ଜ୍ଞାନ ପ୍ରଦାନ କରି ଗୀତା ସବୁ ବିସ୍ତାର କରିବା ପାଇଁ ପ୍ରମାଣ ଦେଲେ, ଏସବୁ ଭାବରେ ବାଣ୍ଟି ଦେଲେ। କିନ୍ତୁ ଏହିଭଳି ଭାବରେ ରୂପ ଯାଜ ଯଜୁ ସାମ ଅଥବାଖ୍ୟା ବେଦା ଚତ୍ୱାର ଉଦ୍ଧତା ଇତିହାସ ପ୍ରଣାଞ୍ଚ ପଞ୍ଚମ ବେଦ ଉଚ୍ଚତେ। ବେଦକୁ ଚାରିଭାଗ ବିଭକ୍ତ କଲେ, ରିକ୍ ସାମ ଯଜୁ ଅଥର୍ବ, ପୁଣି ଇତିହାସ ପୁରାଣ ଏସବୁକୁ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଉଛି। ଇତିହାସ ପୁରାଣ ଏସବୁ ବେଦ ବୋଲି କୁହାଯାଉଛି। ବେଦର ଗୋଟିଏ ଅର୍ଥ ହେଉଛି ଶ୍ରୁତି, ଯେଉଁ କହୁଥିଲି ଶ୍ରୁତି କହିଲେ ଶୁଣିକିରି ମନେ ରଖୁଥିଲେ, କିନ୍ତୁ ଇତିହାସ ପୁରାଣ ଏସବୁକୁ ସ୍ମୃତି ବୋଲି କୁହାଯାଉଛି। ସ୍ମୃତି କହିଲେ ଶ୍ରୁତିର ଅନୁସାରେ ଏ ସ୍ମୃତିଶାସ୍ତ୍ର ସବୁ ରଚନା କରାଯାଇଛି। ମହାଭାରତ ଏ ସ୍ମୃତିଶାସ୍ତ୍ର, ପୁରାଣ ଅର୍ଥ ସ୍ମୃତିଶାସ୍ତ୍ର। ତେଣୁ ଆମର କହିଯାଇଛି ଯେ ଶ୍ରୁତି ସ୍ମୃତି ପଞ୍ଚରା ପୁରାଣ ଆଦି ପଞ୍ଚରାତ୍ମିକ ବିଧି ବିନା ଏକାନ୍ତ ଭୈରବକୁ ଉତ୍ପାଦ ପ୍ରୟୋଗ କରିପାରିବେ। ଏଇ ଯେଉଁମାନେ ଭକ୍ତି କରୁଛନ୍ତି ତଥାଗତ ଧର୍ମ ଅନୁଷ୍ଠାନ କରି କହୁଛନ୍ତି ସେମାନେ, କିନ୍ତୁ ଏଇ ଯେଉଁ ଶ୍ରୁତିଶାସ୍ତ୍ର ବା ସ୍ମୃତିଶାସ୍ତ୍ର ବା ପୁରାଣ ଶାସ୍ତ୍ର ବା ପଞ୍ଚରାତ୍ର ଯେଉଁମାନେ ନାରଦ ଯେଉଁ ପଞ୍ଚରାତ୍ର ରଚନା କରିଛନ୍ତି, ଏସବୁକୁ ଆଶ୍ରୟ ନ ନେଇକି ଏସବୁକୁ ଗ୍ରହଣ ନ କରିକି ସେମାନେ ତା ମନ ଇଚ୍ଛା ଧର୍ମ ଆଚରଣ କରୁଛନ୍ତି। ତେଣୁ ଏଇଟା ସମାଜରେ ଉତ୍ପାଦ ସୃଷ୍ଟି କରେ, ଡିଷ୍ଟର୍ବାନ୍ସ ସୃଷ୍ଟି କରେ। ଆଜିକାଲି ଯୁଗରେ ବହୁତ ତଥାକୃତ ଧର୍ମ ଅନୁଷ୍ଠାନ ଅଛନ୍ତି, କିନ୍ତୁ ସେମାନେ ଏହି ଶ୍ରୁତି ସ୍ମୃତିର ଆଶ୍ରୟ ନ ନେଇକି ସେମାନେ କଥା କହୁଛନ୍ତି। ତେଣୁକରି ସେଇଟା ପ୍ରକୃତ ଧର୍ମରେ ବିଭିନ୍ନ ପ୍ରକାର ଉପଧର୍ମ ଯେଉଁ ରହିଛି ଛଳ ଧର୍ମ ଇତ୍ୟାଦି ଏହିସବୁ ଧର୍ମକୁ ସେମାନେ ପ୍ରଚାର କରୁଛନ୍ତି। ତେଣୁ ଯେଉଁମାନେ ବେଦ ଉପନିଷଦ ପୁରାଣ ଇତ୍ୟାଦି ତାଙ୍କ ଆଶ୍ରୟ ନେଇକି ଯେଉଁମାନେ ଧର୍ମ ଆଲୋଚନା କରିବେ ବା ଧର୍ମ ଯାଜନ କରିବେ, ସେମାନେ ପ୍ରକୃତରେ ଅନୁମୋଦିତ ସମ୍ପ୍ରଦାୟ। ତେଣୁ କିନ୍ତୁ ବ୍ୟାସରେ ଦେଖିଲେ ସ୍ତ୍ରୀ ଶୂଦ୍ର ବିଜବନ୍ଧୁନାମ ତ୍ରୟୀ ନ ସୁଧି ଗୋଚରା କର୍ମ ଶ୍ରେୟସୀ ମୁହାନାମ ଶ୍ରେୟ ଏବଂ ଭବି। उद्दिश्य इति भारतमाख्यानं रूपया मुन्ना कृतम् व्यासदेव से देखिले यद्यो समस्त वेदशास्त्र इत्यादि से रचना करने व्यवस्था करसन्ति किन्तु एमानकर अधिकार नहीं स्त्री शूद्र एवं द्विजबंधु द्विजबंधु पहले जो माने उन्नत वर्ण रे जन्म ग्रहण कले मध्य ब्राह्मण क्षत्रिय एवं वैश्य ये तीन वर्ण रे जन्म ग्रहण कले मध्य किंतु तांकर से जो ब्राह्मण रो कर्म बा ब्राह्मण रो जो कार्य रहिछि बा क्षत्रिय रो जो कार्य रहिछि से कार्य से माने करुणा बा से धर्म को से माने आश्रय मिलना तेणु से मानक द्विजबंधु बोली कहुछि तेणु एमान पाई स्त्री शूद्रंधु श्रुतिशास्त्र अध्ययन करने योग्यता तेनाली उद्धार पाए भगवान प्राप्त इति भारत नाख्यान कृपया मुन्ना कृतम व्यासदेव महाभारत रचना कर लक्ष्य श्लोक जो कहते लक्ष्य श्लोक जो अठरटी पर्व रही से अठरटी पर्व भर भीष्म पर्व पचीस रु बयालीस अठरटी अध्याय भगवद गीतार ज्ञान प्रदान कर महाभारत सार हूँ भगवद गीता किंतु जो मैंने महाभारत पाठ करते से भगवद गीतार छाड़ी अन्य कथा सब पढ़ते कहीं सब स्टोरी गल्प आगे लिखा जाए प्रभुपाद महाराज कहते एक्सेप्ट कृष्ण ऑल अदर फैक्ट्स डिस्क्राइब इन महाभारत आर ओनली स्टोरीज भगवान छाड़दे आ सब जहाँ सब वर्णना करवल गल्प भले अवश्य यहाँ सत्य घटना कि गल्प भले कि विथ कृष्ण दे बिकेम ट्रांसेंडेंटल कृष्ण सहित सब मिशिवर से सब दिव्य ग्रंथ हो ट्रांसेंडेंटल कृष्ण को बाद किसी मूल्य भौतिक तेणु महाभारत रचना कले महाभारत सार हूँ भगवद गीता किंतु साधारण लोक मैंने कौन करते ना से भगवद गीता को छाड़ी महाभारत जो स्टोरी सब रही से स्टोरी सब जानते सब जानते जहाँ हम महाभारत से सब भगवान कृष्ण सहित सम्मानित तेनाली से कृपा प्राप्त हे कि महाभारत सार हूँ भगवद गीता सतश श्लोक समस्त ज्ञान वेद समस्त ज्ञान व्यासदेव भगवान अर्जुन को व्यासदेव रचना कर प्रकृत सदा भूतानां शेषित्य सर्वात्मकेनापि यदा न तुष्यत हृदयं तथा भावे समस्त शास्त्र रचना कले व्यासदेव तथापि से श्रेय बीज समस्त श्रेय जिस प्रदान कर हृदय हृदय परितुष्ट संतोष प्राप्त समस्त शास्त्र रचना कर सके कारण भागवत रचना के ना तेणु से हृदय शांति प्राप्त हो तुष्टि प्राप्त हो पारना संतोष प्राप्त हो पारना तेणु से चिंता कर किंवा भागवत धर्म न प्राय निरूपित प्रिया परमहंसान तयव अच्युत प्रिया भगवान लीला तेणु लीला से देखते जदि समस्त शास्त्र से रचना कर तथापि से संतोष प्राप्त हो पारना तेणु से चिंता करवा भागवत धर्म न प्राय निरूपित भागवत धर्म ठीक भाव वर्णना है समस्त शास्त्र रचना कर भागवत धर्म ठीक भाव निरूपित है प्रिया परमहंसान तयव अच्युत प्रिया ये भागवत धर्म ये परमहंस मान प्रिय परमहंस हंस कहले जो मैंने जो क्षीर जदि जल मिशि से जल को त्याग करके केवल क्षीर को ग्रहण करते तेणु असार वस्तु त्याग कर सार वस्तु ग्रहण करते हंस परमहंस भी तेनाली परमहंस मानी ये जो शास्त्र सब रचना कराला ये प्रिय जिनस ना से कह तार वर्णना ଉତ୍ତର ଦେଲେ ସେ ସେସବୁ ତାଙ୍କର ଯେଉଁ ସମାଧାନ ଯେଉଁ ଚିତ୍ତରେ ଶଙ୍କା ରହିଛି ଯେଉଁ ସଂଶୟ ରହିଛି ସେ ସଂଶୟକୁ ଦୂରୀଭୂତ କରିବେ ତାଙ୍କ ଗୁରୁ ନାରଦ ମୁନି ଆସି ତେଣୁ ସେ ଭାବୁଛନ୍ତି ପ୍ରିୟା ପରମହଂସାନନ୍ଦ ତହିବ ଅଚ୍ୟୁତ ପ୍ରିୟା ଏଇ ଭଗବାନଙ୍କର ଭାଗବତ ଧର୍ମ ଯଦି ମୁଁ ରଚନା କରିବି ତାହେଲେ ଅଚ୍ୟୁତ ଭଗବାନଙ୍କର ପ୍ରିୟ ହେବ ତେଣୁ ଏଇ ଜିନିଷଟା ମୁଁ ବର୍ଣ୍ଣନା କରିପାରି ନାହିଁ ଯେଉଁଥିପାଇଁ ମୁଁ ସନ୍ତୋଷ ପ୍ରାପ୍ତ ହେଉ ନାହିଁ ଏଇଭଳିଆ ଚିନ୍ତା କରୁଛନ୍ତି ତେଣୁ ଏ ଚତୁର୍ଥ ଅଧ୍ୟାୟରେ ଏଭଳି ଭାବରେ ବର୍ଣ୍ଣନା କରାଗଲା ପରେ ପଞ୍ଚମ ଅଧ୍ୟାୟରେ ସୁଧ ଗୋସ୍ୱାମୀ କହୁଛନ୍ତି ବ୍ୟାସଦେବ ଏଭଳି ଭାବରେ ଧ୍ୟାନ କରୁଥିବା ସମୟରେ ସରସ୍ୱତୀ ନଦୀରେ ସ୍ନାନ କରି ତାଙ୍କର ଆଶ୍ରମ ନିକଟରେ ଧ୍ୟାନ କରୁଥିବା ସମୟରେ ତାଙ୍କର ଗୁରୁଦେବ ଆସି ପହଞ୍ଚିଗଲେ ଯେତେବେଳେ ଆମେ କିଛି ସଂଶୟ ରହିବ ବା ଭଗବାନ ବିଷୟରେ ଜାଣିବା ପାଇଁ ଚାହିଁବା ଭଗବାନ ଜଣେ ଗୁରୁଙ୍କର ବ୍ୟବସ୍ଥା କରିବେ କାରଣ ଆମେ ଭଗବାନ ଚାହୁଁଛନ୍ତି ଆମେ ସମସ୍ତେ ଭଗବାନ ପାଖକୁ ଯିବା ପାଇଁ କିନ୍ତୁ ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଭଗବାନ ଆମକୁ ସେଇଭଳି ଭାବରେ ଆଉ ତାଙ୍କର ଚରଣ ଯିବା ପାଇଁ ବ୍ୟବସ୍ଥା କରୁନାହାନ୍ତି କିନ୍ତୁ ଯେତେବେଳେ ଆମେ ଚାହିଁବା ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଭଗବାନ ପାଖରେ ଆଶ୍ରୟ ନେବା ପାଇଁ ଭଗବାନ ସେମାନେ ବ୍ୟବସ୍ଥା କରିବେ ଜଣେ ଉପଯୁକ୍ତ ଗୁରୁଙ୍କୁ ପ୍ରେରଣ କରିବେ ତେଣୁ ବ୍ୟାସରେ ଯଦି ଭଗବାନ ସେ ଲୀଳା ମାଧ୍ୟମରେ ଦେଖୁଛନ୍ତି ଭଗବାନଙ୍କ ପ୍ରେରଣାଙ୍କ ପାଇଁ ନାରଦ ମୁନି ଆସି ପହଞ୍ଚିଯାଇଛନ୍ତି ତେଣୁ ନାରଦ ମୁନି ତାଙ୍କ ଗୁରୁଦେବଙ୍କୁ ଯେତେବେଳେ ଦେଖିଲେ ବ୍ୟାସଦେବ ସେତେବେଳେ ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଆସନରେ ସ୍ଥାପନ କରାଇଲେ ଏବଂ ତାପରେ ସେ ନାରଦ ମୁନି ତାଙ୍କର ଗୁରୁଦେବ ବ୍ୟାସଦେବଙ୍କୁ ଏଭଳିଆ ପଚାରୁଛନ୍ତି ଯେ ତମେ ଠିକ ଭାବରେ ଅଛ ତ ତମେ ସୁସ୍ଥ ଚିତ୍ତରେ ଅଛ ତ ଏଇଭଳି ପ୍ରଶ୍ନ ପଚାରୁଥିଲା ବେଳେ ବ୍ୟାସରେ ଚିନ୍ତା କରୁଛନ୍ତି ଯେ ପ୍ରକୃତରେ ସେ ମୋତେ କହୁଛନ୍ତି ଗୁରୁଦେବ ଯେ ପ୍ରକୃତରେ ମୁଁ ତ ସମସ୍ତ ଶାସ୍ତ୍ର ରଚନା କଲି ରଚନା କରିକି ମଧ୍ୟ ମୁଁ ସନ୍ତୋଷ ପ୍ରାପ୍ତ ହେଇପାରୁନାହିଁ ଆର କାରଣ କ'ଣ ମୁଁ ଜାଣିପାରୁନି ଆପଣ କହୁନି ତେଣୁ ନାରଦ କହୁଛନ୍ତି ଯେ ଯଥା ଧର୍ମ ଦୟାସ୍କାର୍ଥା ମୁନିବ ଜ୍ଞାନ ତା ନ ତଥା ବାସୁଦେବସ୍ୟ ମହିମା ଅନୁବନ୍ଧିତ ତମେ ଯଦିଓ ଅନେକ ଶାସ୍ତ୍ର ରଚନା କଲ କିନ୍ତୁ ତା ଦେହରେ ଧର୍ମ ଅର୍ଥ କାମ ମୋକ୍ଷ ସାଧାରଣତଃ ଲୋକମାନେ ଧର୍ମ କହିଲେ ଚାରିଟା ଜିନିଷ ବୁଝନ୍ତି ଚାରି ପୁରୁଷାର୍ଥ କରିଦେଉଛି ଧର୍ମ ଅର୍ଥ କାମ ଏବଂ ମୋକ୍ଷ ତେଣୁ ଯଥା ଧର୍ମ ଦୟାସ୍କାର୍ଥା ମୁନିବର୍ଯ୍ୟତା ହେ ମୁନିବର୍ଯ୍ୟ ମୁନିଶ୍ରେଷ୍ଠ ତମେ ଏଇ ଯୋଉ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବେ କୀର୍ତ୍ତନ କରିଛ ବିସ୍ତାର ଭାବେ ବର୍ଣ୍ଣନା କରିଛ କିନ୍ତୁ ନ ତଥା ବାସୁଦେବସ୍ୟ ମହିମା ଅନୁବନ୍ଧିତା ଭଗବାନ ବାସୁଦେବଙ୍କର ମହିମା ସେଭଳି ଭାବରେ ତମେ ବର୍ଣ୍ଣନା କରିନ ସେଇଥିପାଇଁ ତମେ ଶାନ୍ତି ପ୍ରାପ୍ତ ହେଇପାରୁନ ଏ ଭାଗବତଙ୍କର ଉଦୟ ହେବେ ଏଠି ଭାଗବତଙ୍କ ରଚିତ ହେବେ ତେଣୁ ଏ ଲୀଳା ହେଇଛି ତେଣୁ ନାରଦ କହୁଛନ୍ତି ନ ଯଦ୍ବଚସ୍ ଚିତ୍ର ପ୍ରଦାନ ଦେଶ ଜଗତ ପବିତ୍ର ଗୃଣିତ କରିଛି ତା ବାୟସ ତୀର୍ଥ ହେଉଛନ୍ତି ମାନସା ନ ଯତ୍ର ହଂସା ନିର୍ମନ୍ତି ଶିକ୍ଷା ଯେଉଁଠି ନ ଯତ୍ ବଚସ୍ ଚିତ୍ର ପ୍ରଦାନ ଦେଶ ଭଗବାନ ହରିଙ୍କର ଦର୍ଶ ଯେଉଁ ନାହିଁ ସେ ଯେତେ ଚିତ୍ର ପ୍ରଦାନ ଯେତେ ଆଳଙ୍କାରିକ ଭାବରେ ଲେଖା ହେଉନା କାହିଁକି ଆଜିକାଲି ବହୁତ ସାହିତ୍ୟ ନୋବେଲ ପ୍ରାଇଜ୍ ପାଉଛନ୍ତି କିଏ ଆମର ଓଡ଼ିଶାରେ ପୁରସ୍କାର ପ୍ରାପ୍ତ ହେଉଛନ୍ତି ବିଭିନ୍ନ ସାହିତ୍ୟ ଏକାଡେମୀ ଇତ୍ୟାଦି ବିଭିନ୍ନ ପ୍ରକାର ଅନୁଷ୍ଠାନ ତରଫରୁ ଏହିସବୁ ସାହିତ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି କାହିଁକି ନା ବହୁତ ସୁନ୍ଦର ଭାବରେ ସେ ରଚନା କରାଯାଇଛି ବଚସ୍ ଚିତ୍ର ପ୍ରଦାନ ବହୁତ ସୁନ୍ଦର ଭାବରେ ରଚନା କରାଯାଇଛି ବହୁ ଅଳଙ୍କାରିକ ଭାବରେ ବହୁତ ସୁନ୍ଦର ଭାବରେ ସେ ବର୍ଣ୍ଣନା କରାଯାଇଛି କିନ୍ତୁ ଭଗବାନଙ୍କର ଦର୍ଶ ସୂତ୍ର ହରେ ଦୋଷ ଭଗବାନଙ୍କର ଦୋଷ ନାହିଁ ତେଣୁ ନାରଦଙ୍କୁ କହୁଛନ୍ତି ତା ବାୟସମ ତୀର୍ଥମ ହେଉଛନ୍ତି ମାନସା ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ମୁନିମାନେ ଏସବୁ ବାୟସମ ତୀର୍ଥ ବୋଲେ କାକର ତୀର୍ଥ କାକର ତୀର୍ଥ କେଉଁଟା ମାନେ ଯେଉଁଠି ସବୁ ଅପରିଷ୍କାର ବସ୍ତୁ ସବୁ ରହିଛି ସେମାନେ ସବୁ କାକମାନେ ସବୁ ସେଇଠି ବସନ୍ତି କିନ୍ତୁ ନଚିତ୍ର ହଂସା ଶିକ୍ଷା ହଂସମାନେ ସେଠି ବସିବେନି ହଂସମାନେ କେଉଁଠି ବସିବେ ମାନେ ଯେଉଁଠି ସୁନ୍ଦର ଜଳ ଥିବ ଯେଉଁଠି ପଦ୍ମ ଇତ୍ୟାଦି ଥିବେ ଏଇସବୁ ସ୍ଥାନରେ ହଂସମାନେ ବସିବେ ମହିଳା ସ୍ଥାନମାନଙ୍କରେ ହଂସମାନେ ଆସିବେ ନାହିଁ तो सही जो साहित्य भगवान हरि का दस वर्णन करा जाए हरे कृष्ण 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 हरे 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 राम 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 तो भगवान हरि पर नाम रूप गुण लीला इत्यादि वर्णन करा जाए नहीं से हूँ बायसम तीर्थ काकर तीर्थ आम बहुत तथा धर्म संप्रदाय अच्छा किंतु कृष्ण को माइनस करके से सब कथा कहसन भगवान को माइनस करके भगवान बाद दे के सब कथा कहसन भगवान माने के ना थे ए थाई बारती न थाई बारती ए बोला भगवान को से जाने ना से कि ताक बहुत लोग बहुत तथा कहत फॉलोअर्स माने आसन दी ता कथा सुन सुन दी कड़ी दिन बहुत ये अवस्था आसी पहुंची सुबह तक उस समय देखिए रात्रे जुड़जुड़ा पक मान बहुत प्रादुर्भाव थे समय आकाश रे चंद्र तारा इत्यादि देखा भाव कड़ी जुगर अवस्था प्रकृत धर्म लुचिक रु जो मैंने जो गुडाक प्रकृत धर्म नुह से सब धर्म सब तेरा मैंने आजिकल गाँव जी सब देखिए अनेक धर्म संस्था अच्छा कि पूजा कौन होती से भगवान ये कृष्ण पूजा भगवान ये से भगवान गुरु से भगवान ये पूजा कर चारिया डाकी कड़ी से कड़ी जुगे बहुत आस्ते आस्ते आवस्था शोचनीय तेनाली जो बुद्धिमान व्यक्ति से संकीर्तन रूप यज्ञ योगदान कर तेनालीर्गो जनता विप्लो जस्म प्रति श्लोकम अवधवर्तन नाशोदिता दक्षिणी गायती गुंडी साधव अन्य पक्ष जो साहित्य रे बहुत सुंदर कथा नाही बल अलंकार इत्यादि नाही कि भूत भय रही जस्मिन प्रति श्लोक अवलवर्तवी प्रति श्लोक किसी अवलवर्ती किसी भूत रही तथापि से बहुत विप्लव आने बाघ विषय जनता अघ कहे पापर नाश करिया पे इनको विप्लव सुना है कि को साहित्य जो उतरे नामानि अनंतस्य जसों पिदान भगवान अनंत का जसों जो उतरे अंकित है जी जसों जो उतरे वर्णना कर रहे हैं जस्मिन ए जब सों पिदान की बंधि साधु जब मैं साधु प्रबंध करती सुना कौन दिन इतने इतने भूल रहे हैं इतने इतने करा इतने भूल रहे कि अलंकार भूल रची कि रामायण भूल रची अपन देखिए बहुत जगह सिंधु स्वामी विश्वनाथ चतुर्थ ठाकुर आम आश प्रयोग आश प्रयोग मान ग्रामीण भूल नहीं पारे कि तथा जो मैंने साधु व्यक्ति मैंने शुणी जो जन उन्नत साधु भगवान कथा कौन से श्रवण करदि अन्य मान ये उन्नत नहीं से निजे दान कर भगवान पर नाम दस क्रिया इत्यादि दान कर यदि कई ना सुनिया मान कहन सुजोग नहीं घृणती स्मरण कर भगवान क्रीड़ा सब स्मरण कर हरे कृष्णा 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 हरे 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 राम 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 तेनाली नष्ट भाव अच्युत कार्य कर निष्कर्म न शोभते ज्ञान फल निरंजन जिते सब ज्ञान था कहीं शोभा पाए কারণ ভগবান উদ্দেশ্যে সমর্পিত হই নাই। আর কুদর্ম সস্যদা মধ্য বিষয়ে হিমাচার কুদম কর্ম কারণ আর যেমানের যে ভৌতিক কার্য লিপ্ত আছে তা কথা কম কহিলা যেমন নিষ্কাম কর্মে লিপ্ত আছে যদি সেটা ভগবান অর্পণ করা যাবে না তার মধ্যে সেটা শুভ পাবে না। ভগবান অর্পণ হোক না সে কেবল সময় এবং কেবল সময় কুহযাচ্ছে। তেমন নারদ কৌশলী যে তুমি যে সব বিভিন্ন প্রকার ধর্মশাস্ত্র রচনা কল দুশ্চিত ধর্মকৃতি অনুশাসিত স্বভাব অভিমান প্রতিক্রম যদ বাক্য তো ধর্ম ইতরস্থিত না মান্যতে ইতস্য নিবারণ জানা এই যে বেদশাস্ত্র উপনিষদ রচনা কল আর দ্বারা তদ্যতম ধর্ম অর্থ কাম সে বর্ণনা করেছে কিন্তু যুগোৎসিত ধর্ম তুমি নিন্দনীয় ধর্ম রচনা ধর্ম ব্যাস বেদে রক্ষা হয়েছি মানে এটা ধর্ম যেমন ইতিতর স্থিত যেমন নিম্ন স্তরের অনেক সে বেদের অর্থ বুঝিপারিবে না তেমন ন মানতে তস নিবারণ জানা বেদরে যে কুহযাইছি ভাগবত মধ্যে সেটা বর্ণনা করাযাইছি যে লোকে ব্যবহার আদিষ উদ্দেশ্য নিতেই জানতু নয় তথ্য চোদনা ব্যবস্থিত যজ্ঞে আসু বিবৃতি নিষ্ঠা এইসব লোক মানুষ সাধারণ প্রবৃতি রয়েছে যেমন পশুগত প্রবৃতি রয়েছে মনুষ্য মানুষ সে প্রবৃতি রয়েছে ব্যবহার স্ত্রী সঙ্গ মদ্যপান মদ্য সেবা এবং আমিষ ভক্ষণ এইসব যেমন পশু মানুষ রয়েছে প্রবৃতি সেমি মনুষ্য মানুষ মধ্যে প্রবৃতি রয়েছে কিন্তু বেদরে সেসব সে প্রবৃতি কেমন প্রবৃতি মানুষ নিবৃত্তি মানুষ আসবে সেটা এইসব ব্যবস্থা করা যাইছে ব্যবস্থিত বিবাহ যেন বিবাহ মাধ্যমে স্ত্রী সঙ্গ পাই আলাপ করা হয়েছে মন ইচ্ছা স্ত্রী সঙ্গ করা কুহযাই না পশু পক্ষী মানে সমাজ তাকে বিবাহ করতে নাই কিন্তু ভগবান দ্বারা তাকে সব তাঙ্কর সব রয়েছে স্বভাব তাকে সেগুলো নিয়ন্ত্রিত করা যাইছে বিবাহ মাধ্যমে জানে স্ত্রী সঙ্গ করিবে ব্যবস্থিত বিবাহ যজ্ঞ যজ্ঞ মাধ্যমে জানে আমিষ ভক্ষণ যে রয়েছে আমিষ ভক্ষণ যে রয়েছে বেদের বর্ণনা করা যাইছে জানে যেমন তম মনে রয়েছেন সেমান আমিষ ভক্ষণ করিয়া পাই প্রবৃত্তি রয়েছে ভগবদ গীতা সপ্তদশ অধ্যায়ে আহার বিষয়ে বর্ণনা করা যাচ্ছে সেটি বর্ণনা করা যাচ্ছে যাত দাম অঙ্গদর্শ পুতিম পর্যু শিকন্ধর উচিষ্ট মধ্যে চা মাধ্য আহার তামস প্রিয় অমেধ্যকু ভক্তিগণ ঠাকুর কৌশলী হচ্ছে আমিষ ভক্ষণ তা কুহযাচ্ছে ভক্তিগণ ঠাকুর তা ভাষায় একটা কয়েছেন আমিষ ভক্ষণ তম মন লোকমানঙ্কর রয়েছে প্রবৃত্তি রয়েছে তেমন সে তো তাকে হঠাৎ ছাড়িপারে না সেইপাই ব্যবস্থা করা যায় বেদরে কম না অমাবাস্যা তিথিরে রাত্রি অধ্যায়ে জনে গোটে ইয়েকু গোটে জন্তুকু বা জীবকু বড় দেখি কালীঙ্ক পাখে সে মাংস সেমান খাইপারে ব্যবস্থা রয়েছে কিন্তু লোকমানে জানেন ব্যবস্থা সে এইভাবে ভাবে মধ্য সাধারণত ব্যবস্থা রয়েছে এইসব উপায় নিয়ম রক্ষা হয়েছে আর উদ্দেশ্য হচ্ছে কম না আসু নির্বৃত্তি নিষ্ঠা প্রবৃত্তি মানুষ নিবৃত্তি মানুষ আসবে হঠাৎ বন্ধ করিপারিবে না সেথিপাইঁ নিবৃত্তি মানুষ আসিবা পাই বিভিন্ন মা আস্তে আস্তে সেমান আসিবা পাই ব্যবস্থা কটকণা করাযাই কটকণা করাযাই কিন্তু লোকমানে সেটা বুঝিবে না নারদ কৌশল লোকমানে যদিও তুমি এটা কলেছ তাঙ্কর মঙ্গল পাই কলেছ কিন্তু সেমান বুঝিপারিবে না সেমান ভাবে কম না ন মানে তর্ষ নিবারণ জানা সেমান কহিবেনি বেদরে মাংস বর্তমান রয়েছে মানে এটা আমাকে কেমিতি আমি এই নিবারণ করার একটা ব্যবস্থা করে কন্ট্রোল করা যায় সেটা বুঝলে বেদের রয়েছে চাল মাংস প্রতিদিন মাছ মাংস খাইলে আমি তেমন ভগবান বুদ্ধদেব উপরে আসিকি নিন্দা করে নিন্দা সে যজ্ঞ বিধি রহা সিদ্ধি রাখন সে নিন্দা করে কাহিনী না লোকমানে বেদর দায় দেউছন্তি তেমন লোকমানে বুঝিলেনি যে ভগবানের অবতার ব্যাসদে কি বুদ্ধদেব আসি সে বেদকে নিন্দা করে তেমন আস্তে আস্তে যেমানে আসল স্বভাব সম্পন্ন সেই তম মন ব্যক্তি মানে সেমানে আসে বুদ্ধ ধর্মকে আসবে আস্তে আস্তে সেমানে যাবে উন্নতি হবে ಇದನ್ನು ಈ ವಿಧವಾದ ನಾರದನು ಕೋಸಂದಿ ಜೆ ತುಕ್ತಃ ಸುಧರ್ಮಂ ಚರಣಾಂ ಭುಜಂ ಹರೇ ಭಜನ್ನ ಪಕ್ವತ ಪತಿ ಮೃತದಲ್ಲಿ ತತ್ರ ಕೋಪಹಾವದುರ ಉದಮಸ್ಥಿತಿ ಕೋಪಾಕ್ಷಾತ್ ಭಜತಾಂ ಸುಧರ್ಮಂತ ବାସୁଦେବ ଚିନ୍ତା କରୁଛନ୍ତି ଯଦି ମୁଁ ଯଦି ଏଇଟା ସବୁ ନ କରିଥାନ୍ତି ତାହେଲେ ଲୋକ ହଠାତ୍ ସବୁ ଛାଡ଼ିଦେଇକି ଯଦି ଧର୍ମର ଆଶ୍ରୟ ନେବେ କିନ୍ତୁ ଧର୍ମରେ ସେମାନେ ଉନ୍ନତି କରିପାରିବେନି କାରଣ ଯେହେତୁ ତାଙ୍କର ପ୍ରବୃତ୍ତି ରହିଛି ତାଙ୍କର ପତନ ହେଇଯିବ ତାହେଲେ କ'ଣ ହବ ମାନେ ମାନେ ଚିନ୍ତା କରୁଛନ୍ତି ନାରଦ କହୁଛନ୍ତି ତାଙ୍କ ପ୍ରଶ୍ନର ସମାଧାନ କରିଦେଉଛନ୍ତି ତାଙ୍କ ହୃଦୟରେ ଯାହା ଚିନ୍ତା କରୁଛନ୍ତି ନାରଦ ସେଟା ଜାଣିପାରୁଛନ୍ତି ତେଣୁ ସେ କହୁଛନ୍ତି ନ ଚକ୍ତା ସ୍ୱଧର୍ମ ଯଦି ଜଣେ ନିଜର ସ୍ୱଧର୍ମକୁ ଛାଡ଼ିକିରି ଭଗବାନ ପାଦପଥରେ ଆସିଯାଇଛନ୍ତି ଚରଣା ଭୋଜନ ଧରି ଭଜନ ପ୍ରପଥ ପତେ ଭଜନରେ ପ୍ରପଥ ପ୍ରାପ୍ତ ହୋଇପାରିଲେ ନାହିଁ ଭଜନରେ ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ ଅର୍ଜୁନ ପଚାରିଥିଲେ ଷଷ୍ଠ ଅଧ୍ୟାୟରେ ଯେ ଅଜତି ଶ୍ରଦ୍ଧା ପ୍ରେତା ଯୋଗାଚେତ ମାନସ ଅପ୍ରାପ୍ୟ ଯୋଗ ସଂସିଦ୍ଧି କାମ ଅତି କୃଷ୍ଣ ଗଛନ୍ତି ଏ ପ୍ରଶ୍ନଟି ମଧ୍ୟ ପଚାରିଛନ୍ତି ଅର୍ଜୁନ ଭଗବତା ଷଷ୍ଠ ଅଧ୍ୟାୟରେ ତେଣୁ ଆରମ୍ଭ କହୁଛନ୍ତି ଯଦିଓ ସେମାନେ ଭଜନ ମାର୍ଗରେ ଆସିଛନ୍ତି ତାଙ୍କର ସ୍ୱଧର୍ମକୁ ତ୍ୟାଗ କରିକି ଆସିଛନ୍ତି କିନ୍ତୁ ଭଜନରେ ପକ୍ୱତା ପ୍ରାପ୍ତ ହୋଇପାରିଲେନି ସିଦ୍ଧି ପ୍ରାପ୍ତ ହୋଇପାରିଲେନି ତାହେଲେ ତାଙ୍କର କ'ଣ ଅସୁବିଧା ଅଛି ଯତ୍ର ପ୍ରଭା ଅଭଦ୍ର ଅବଶ୍ୟ କି ତାହେଲେ କ'ଣ ଅଭଦ୍ର ଅଛି କ'ଣ ଅମଙ୍ଗଳ ଅଛି କିନ୍ତୁ କୋଭାତାଙ୍କ ସ୍ୱଧର୍ମ ତ ତଥାପିତ ଧର୍ମରେ ରହିଛନ୍ତି କିନ୍ତୁ ଭଗବାନ କୃଷ୍ଣଙ୍କର ଆଶ୍ରୟ ନେଇନାହାନ୍ତି ସେଥିରେ ଯେମାନେ ଯେତେ ସିଦ୍ଧି ପ୍ରାପ୍ତ ହେଲେ ମଧ୍ୟ ତାର କ'ଣ ଲାଭ ଅଛି ସମୟ ହୁଏ କେବଳ ତେଣୁ ଇଦମ୍ ହି ପୁରୁଷ ତବସ ସୁତସେବା ସରି ତସୈବ ହେତୁ ରହିତେ କୋବିଦୁ ନଲଭ୍ୟତେ ଯା ଭ୍ରମଦାମ କରିବ ତଲ୍ଲଭ୍ୟତେ ଦୁଃଖ ତନ୍ୟତ ସୁଖମ କାଳୀନ ସର୍ବତ୍ର ଗଭୀର ରାଂସା ତେଣୁ ଯେଉଁମାନେ ବିଦ୍ୱାନ ଅତି ସେଇଥିପାଇଁ ଚେଷ୍ଟା କରିବା ଉଚିତ ତସିବ ହେତୁ ରହିତେଇକି ସୁବିଧ ପ୍ରଯତ୍ନ କରିବା କଥା ବୁଦ୍ଧିମାନ ବ୍ୟକ୍ତି କେଉଁଥିରେ ନା ନ ଲଭ୍ୟତେ ଯାହା ଭ୍ରମଦାନ କରିବ ଉପରେ ଲୋକଠୁ ଆରମ୍ଭ କରି ସ୍ୱର୍ଗ ଲୋକ କ'ଣ ବ୍ରହ୍ମଲୋକଠୁ ଆରମ୍ଭ କରିକି ନିଜ ପାତାଳ ପର୍ଯ୍ୟନ୍ତ ଯେଉଁଟା ମିଳିବ ନାହିଁ ଆପଣ ଭୁବନା ଲୋକା ପୁନରାବର୍ତ୍ତି ଅର୍ଜୁନ ସବୁଠି ଜନ୍ମମୁକ୍ତି ଲାଗି ରହିଛି ଯେଉଁଟା ଉପର ଲୋକରୁ ଆରମ୍ଭ କରି ନିମ୍ନ ଲୋକ ପର୍ଯ୍ୟନ୍ତ ଯେଉଁଟା ମିଳିବ ନାହିଁ ସେମାନେ ପ୍ରକୃତ ବୁଦ୍ଧିମାନ ଲୋକ ସେଇପାଇଁ ଚେଷ୍ଟା କରିବା ଉଚିତ ଯେମିତି ଆମେ କେହି ଚେଷ୍ଟା ନ କଲେ ମଧ୍ୟ ଦୁଃଖ ଆସି ପହଞ୍ଚୁଛି ସେଭଳି ଚେଷ୍ଟା ନ କଲେ ମଧ୍ୟ ସୁଖ ଆସି ପହଞ୍ଚିବ ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଇଥିପାଇଁ ଚେଷ୍ଟା କରିବା କଥା ଭଗବାନଙ୍କର ଭକ୍ତି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବା କଥା ଇନଡାଇରେକ୍ଟଲି ଏଇଟା କୁହାଯାଇଛି ପରୋକ୍ଷ ଭାବରେ କୁହାଯାଇଛି ତେଣୁ ଇଦମ୍ ହି ପୁଂସ ତପସା ସୁତସେବା ସୃଷ୍ଟସ୍ୟ ଅସୃଷ୍ଟସ୍ୟ ଚ ବୁଦ୍ଧିଦତ୍ତୟୋ ଅବିଚିତର୍ଥ କବି ବି ନିରୂପିତ ଯତ୍ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ ତେଣୁ ଯିଏ ଯେଉଁ ମାର୍ଗରେ ଥାନ୍ତି ନା କାହିଁକି କିଏ ତପସ୍ୟା କରନ୍ତୁ କିଏ ଶାସ୍ତ୍ର ଅଧ୍ୟୟନ କରନ୍ତୁ କିଏ ବିଭିନ୍ନ ମନ୍ତ୍ର ଇତ୍ୟାଦି ଉଚ୍ଚାରଣ କରନ୍ତୁ କିଏ ବିଭିନ୍ନ ପ୍ରକାର ସାକ୍ରିଫାଇସ୍ ବା ଯଜ୍ଞ କରନ୍ତୁ କିଏ ଦତ୍ତୈବ କିଏ ଦାନ କରନ୍ତୁ ଯିଏ ଯାହା କରନ୍ତୁ ନା କାହିଁକି କବିମାନେ ବିଦ୍ୱାନ ବ୍ୟକ୍ତିମାନେ ଏଇଟା ନିରୂପିତ କରିକି ଯାଇଛନ୍ତି ଯେ କ'ଣ ନା ଯତ୍ ଉତ୍ତମ ଶ୍ଳୋକ ଗୁଣାନ ଯିଏ ଯେଉଁ ମାର୍ଗରେ ଅଛନ୍ତି ସେଇ ମାର୍ଗରେ ଯଦି ସେମାନେ ଭଗବାନଙ୍କର ଗୁଣ ବର୍ଣ୍ଣନା କରିପାରିଲେ ତାହେଲେ ସେଇଟା ହେଉଛି ଜୀବନର ସିଦ୍ଧି ସେମାନେ ପ୍ରାପ୍ତ ହେଲେ ଏଇସବୁ ସବୁରେ ଆମର ଭୂତାନାୟତେବ୍ରତ ତଦେବ ମାମୟ ଧର୍ମ ନ ପୁନାତି ଚିକିତ୍ସିତ ଯେମିତି ଆମୟ ଜ୍ୟେଷ୍ଠ ଭୂତାନା ଆମୟ କହିଲେ ଯେମିତି ମନେକର ଆମେ ଖାଦ୍ୟ ଖାଉଛେ ଆମେ ଖାଦ୍ୟ ଖାଇକିରି ଆମର ବଦହଜମ ହେଇଗଲା ସେଠୁ ସେଇ ଖାଦ୍ୟ ଆମର କ୍ଷୀର କ୍ଷୀର ଜାତୀୟ ଧର୍ମ ଦ୍ରବ୍ୟ ଆମେ ଖାଇକିରି ଆମର ପେଟ ଖରାପ ହେଇଗଲା କିନ୍ତୁ ସେଇ କ୍ଷୀରରୁ ଯେଉଁ ଗୋଟେ ପ୍ରଡକ୍ଟ ହେଉଛି ସେ ହେଉଛି ଦହି ଆୟୁର୍ବେଦିକ ଶାସ୍ତ୍ରରେ ଯଦି ଆମେ କ୍ଷୀର ଖାଇକି ଆମର ଯଦି ପଦାର୍ଥ ହେଇଗଲା ତାହେଲେ ତାର ଔଷଧ ହେଉଛି ଦହି ମାଧ୍ୟମରେ ଦହିକୁ ଦେଲେ ସେ କ୍ଷୀରର ଯେଉଁ ରହିଛି ବଦମଞ୍ଜି ରହିଛି ସେଟା ଦୂର ହେବ। ତେଣୁ ସେଇଭଳି ଭାବରେ ଏ ଭୌତିକ ଜଗତରେ ଯଦିଓ ସବୁ କିଛି ପ୍ରଭାତ ମହାରାଜ ତାଙ୍କର ଭାଷାରେ ଗୋଟେ କହିଛନ୍ତି ଯେ ମ୍ୟାଟେରିଆଲ କନ୍ସେପ୍ସନ୍ ଅଫ୍ ଏ ଥିଙ୍ଗ୍ ଇଜ୍ ଆଟ୍ ୱାନ୍ସ ଚେଞ୍ଜ ଆଜ୍ ସୁନ୍ ଆଜ୍ ଇଟ୍ ଇଜ୍ ପୁଟ୍ ଇନ୍ ଟୁ ଦ ସର୍ଭିସ୍ ଅଫ୍ ଦି ଲର୍ଡ୍ ଦ୍ୟାଟ୍ ଇଜ୍ ଦ ସିକ୍ରେଟ୍ ଅଫ୍ ସ୍ପିରିଚୁଆଲ୍ ସକ୍ସେସ୍। ଆମର ଆଧ୍ୟାତ୍ମିକ ମାର୍ଗରେ ଯେଉଁ ଆମେ ସିଦ୍ଧି ପ୍ରାପ୍ତ ହେବା ତାର ଉପାୟ ହେଉଛି କ'ଣ ନା ସବୁକିଛି ଭୌତିକ ଆମେ ଏଠି ଯାହା ସବୁ ସବୁକିଛି ଭୌତିକ କିନ୍ତୁ ସେ ଭୌତିକ ଦ୍ରବ୍ୟ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ହେଲା ତାହେଲେ ଆମେ ସେଇ ଭୌତିକ ଦ୍ରବ୍ୟ ମାଧ୍ୟମରେ ଆମେ ମଧ୍ୟ ଭଗବାନ କୃପା ପ୍ରାପ୍ତ ହେବା। ଯେଉଁ ଖାଦ୍ୟ ସମସ୍ତେ ଗ୍ରହଣ କରୁଛନ୍ତି କିନ୍ତୁ ଭଗବାନଙ୍କୁ ଅର୍ପଣ କରୁନାହାନ୍ତି, ଯେତେ ଭେଜିଟେରିଆନ୍ ଫୁଡ଼୍ ଖାଆନ୍ତୁ ନା କାହିଁକି କିନ୍ତୁ ସେ ପାପ ହିଁ ଭକ୍ଷଣ କରନ୍ତି, କିନ୍ତୁ ସେ ଖାଦ୍ୟ ଯେତେ ଭଗବାନଙ୍କୁ ଅର୍ପଣ କରାଯାଉଛି ସେଥିରେ ସବୁ ପାପରୁ ପ୍ରତିକ୍ରିୟାରେ ମୁକ୍ତ ହେଉଛନ୍ତି। ତେଣୁ ସେମାନେ ଭଗବାନଙ୍କ କୃପା ପ୍ରାପ୍ତ ହେଉଛନ୍ତି। ପ୍ରସାଦ ଖାନା ହାନିଗ୍ରସ୍ତ ପ୍ରଜାତି ସମସ୍ତ ଦୁଃଖରେ ସେମାନେ ମୁକ୍ତି ପ୍ରାପ୍ତ ହେବେ। ତେଣୁ ୱି ସୁଡ୍ ନଟ୍ ଟ୍ରାଏ ଟୁ ଗ୍ଲୋରି ଓଭର୍ ଦି ମ୍ୟାଟେରିଆଲ ନେଚର୍ ନଟ୍ ସୁଡ୍ ବି ରିଜେକ୍ଟ ମ୍ୟାଟେରିଆଲ ଥିଙ୍ଗସ୍। କେତେଜଣ ଅଛନ୍ତି ସାଧାରଣତଃ କର୍ମୀମାନେ ସେମାନେ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ଚାହାନ୍ତି, ଯାହା ସବୁ ତାଙ୍କ ପାଖରେ ଅଛି ସେସବୁର ସେମାନେ ମାଲିକ କରି ନିଜେ ଅନୁଭବ କରି ସେଟାକୁ ଉପଭୋଗ କରିବା ପାଇଁ ଚାହାନ୍ତି। ଏଟା ହେଉଛନ୍ତି ପ୍ରବୃତ୍ତି ମାର୍ଗର ବ୍ୟକ୍ତିମାନେ। ଯେଉଁମାନେ ନିବୃତ୍ତି ମାର୍ଗର ବ୍ୟକ୍ତିମାନେ ସେମାନେ କୁହନ୍ତି ନା ଏସବୁ ତ୍ୟାଗ କରିଦେବା, ଭଲ ଖାଇବା ନାହିଁ, ଭଲ ପିନ୍ଧିବା ନାହିଁ, ଏସବୁ ତ୍ୟାଗ କରିବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ନାଇଦର ସୁଡ୍ ବି ଟ୍ରାଏ ଟୁ ଲର୍ଡ ଇଟ୍ ଓଭର୍ ନଟ୍ ସୁଡ୍ ବି ରିଜେକ୍ଟ ମ୍ୟାଟେରିଆଲ ଥିଙ୍ଗସ୍। ଦି ବେଷ୍ଟ ୱେ ଟୁ ମେକ୍ ଦ ବେଷ୍ଟ ୟୁଜ୍ ଅଫ୍ ଏ ବ୍ୟାଡ୍ ବାର୍ଗେନ୍ ଇଜ୍ ୟୁଜ୍ ଏଭ୍ରିଥିଙ୍ଗ ଇନ୍ ରିଲେସନ୍ ୱିଥ୍ ଦ ସୁପ୍ରିମ୍। ବେଷ୍ଟ ୟୁଜ୍ ଅଫ୍ ଏ ବ୍ୟାଡ୍ ବାର୍ଗେନ୍, ଆମେ ଗୋଟେ ଖରାପ ସଉଦା କରିଦେଇଛେ କିନ୍ତୁ ତାହା କେମିତି ବେଷ୍ଟ ୟୁଜ୍ କରିପାରିବା, କେମିତି ଠିକ୍ ଭାବେ ବ୍ୟବହାର କରିପାରିବା, କେମିତି ନା ସେ ଜିନିଷଟା ଯଦି ଆମେ ଭଗବାନ ସେବାରେ ଲଗେଇବା, ଯାହାକୁ ଆମର କୁହାଯାଉଛି ଯୁକ୍ତ ବୈରାଗ୍ୟ। ଗୋଟା ହେଉଛି ବହୁତ ସମସ୍ତଙ୍କର ଆସକ୍ତି ରହିଛି, କେତେ ଜଣଙ୍କର ମଧ୍ୟ ବୈରାଗ୍ୟ ରହିଛି, ମର୍କଟ ବୈରାଗ୍ୟତା କୁହାଯାଉଛି, କିନ୍ତୁ ଆମର ମାର୍ଗ ହେଉଛି କ'ଣ ଯୁକ୍ତ ବୈରାଗ୍ୟ। ଆମେ ବୈରାଗ୍ୟ ନୁହଁ, ଆମେ ସବୁ ବୌଦ୍ଧିକ ଜାଗତରେ ଏସବୁ ଏତେ ଦାନ ସମ୍ପତ୍ତି ଏଗୁଡ଼ା ସବୁ ଭଗବାନଙ୍କର ନୁହଁ, ଏଗୁଡ଼ା ସବୁ ବୌଦ୍ଧିକ ବୋଲି କହି ତ୍ୟାଗ କରୁନି। ଏତେ ଧନ ସମ୍ପତ୍ତି ସବୁ ରହିଛି ଆମର ଇସ୍କନ ଯୁଆଡ଼େ ସବୁ ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟ ରହିଛି, ସେ ପ୍ରାଚୁର୍ଯ୍ୟ ପ୍ରଭୁପାଦ ମହାରାଜଙ୍କ ଦିଏ ହେଉଛି ଅଙ୍ଗ ଅନ୍ଧ ପଙ୍ଗୁ ନ୍ୟାୟ। ଆମ ଭାରତବର୍ଷର ଲୋକମାନେ ସେମାନେ ପଙ୍ଗୁ ହେଇଯାଇଛନ୍ତି, କାରଣ ବୈଦେଶିକ ମାନଙ୍କର ଶାସନରେ ସେମାନେ ତାଙ୍କର ସଂସ୍କୃତି ଲୋପ ପାଇଯାଇଛି, ସେମାନେ ପଙ୍ଗୁ ହେଇଯାଇଛନ୍ତି। କିନ୍ତୁ ପାଶ୍ଚାତ୍ୟ ଜଗତର ଲୋକମାନେ ବହୁତ ପ୍ରାଚୁର୍ଯ୍ୟ ରହିଛି, ପ୍ରାଚୁର୍ଯ୍ୟ ସେମାନେ ଅନ୍ଧ ହେଇଯାଇଛନ୍ତି। କିନ୍ତୁ ଜଣେ ଅନ୍ଧକୁ ଯଦି ଜଣେ ଆଖିଥିବା ବ୍ୟକ୍ତି ବାଟ ଦେଖିବ ସେ ଯାଇପାରିବ, ଯେଉଁ ବାଟ ଦେଖିବା ବ୍ୟକ୍ତି ଯଦି ପଙ୍ଗୁ ହେଇଥିଲେ ସେ ଅନ୍ଧ ଉପରେ ବସିକି ମଧ୍ୟ ତାଙ୍କୁ ବାଟ ଦେଖିବେ ସେ ଯାଇପାରିବେ, ଅନ୍ଧ ପଙ୍ଗୁ ନ୍ୟାୟ ଏଇଟା କୁହାଯାଉଛି। ତେଣୁ ଆମର ଇସ୍କନରେ ଯେତେ ଦେଖିବା ଭୁବନେଶ୍ୱରରେ ଆମେ ଦେଖିବା କେତେ ପୁରୁଣା ସିଟି ପୁରୁଣା ସହର, କିନ୍ତୁ ଯେଉଁମାନେ ଆସୁଛନ୍ତି ଭୁବନେଶ୍ୱର ବୁଲିବା ପାଇଁ ସେମାନେ ଇସ୍କନକୁ ଆସିବେ, ଇସ୍କନ ଦର୍ଶନ କରିବେ, ଅଧିକାଂଶ ସନ୍ଧ୍ୟାବେଳେ ଆସନ୍ତି ଦର୍ଶନ କରିବା ପାଇଁ, ସନ୍ଧ୍ୟାବେଳେ କୀର୍ତ୍ତନ ସବୁ କୀର୍ତ୍ତନ ଦର୍ଶନ କରନ୍ତି ବା ଶ୍ରବଣ କରନ୍ତି। ନୂଆ ମନ୍ଦିର ଓଡ଼ିଶା ଏକାନବରେ ହେଇଛି କିନ୍ତୁ ତଥାପି ସେଇଟା ଗୋଟେ ଟୁରିଷ୍ଟ ସ୍ପଟ୍ ହେଇଯାଇଛି, ପୁରୁଣା ଜାଗା ସବୁ ପୁରୁଣା କେତେ ମନ୍ଦିର ମନ୍ଦିର ଅଛି, ସବୁ ମନ୍ଦିର କି ଯାଉଛନ୍ତି, ଇସ୍କନକୁ ଆସୁଛନ୍ତି, ଲିଙ୍ଗରାଜ ମନ୍ଦିର କେତେ ଯାଉଛନ୍ତି। ତେଣୁ ଇଏ ହେଉଛି ବେଷ୍ଟ ୟୁଜ୍ ଅଫ୍ ଏ ବ୍ୟାଡ୍ ବାର୍ଗେନ୍। ତେଣୁ ଏଇଭଳି ଭାବରେ ନାରଦମୁନି କହି ତାଙ୍କ ନିଜର ବ୍ୟକ୍ତିଗତ ଅଭିଜ୍ଞତା ସେ କହୁଛନ୍ତି, କହିଲେ ମୁଁ ଗୋଟେ ଦାସପୁତ୍ର ଥିଲି, ସେହି ସମୟରେ ଗୋଟେ ଚତୁର୍ମାସରେ ସବୁ ବୈଦିକ ମୁନିମାନେ ଯେଉଁ ମୁନି ଋଷିମାନେ ସବୁ ଆସିଥିଲେ ସେଠି ରହିଥିଲେ, ମୋର ମା ତାଙ୍କ ସହ ସେବା ପରିଚର୍ଯ୍ୟା କରୁଥିଲେ, ମା ଥିଲେ ଜଣେ ଦାସୀ, ଦାସୀ ଥିଲେ ସେ ଜଣେ ଧନୀ ବ୍ୟକ୍ତିର ଦାସୀ ହିସାବରେ ସେ କାର୍ଯ୍ୟ କରୁଥିଲେ, ସେଇ ଧନୀ ବ୍ୟକ୍ତି ସେ ମୁନି ଋଷିମାନଙ୍କୁ ଆହ୍ୱାନ କରିଥିଲେ, ନିମନ୍ତ୍ରଣ କରିଥିଲେ, ସେ ଯେତେବେଳେ ରହିଥିଲେ ତାଙ୍କର ମା ତାଙ୍କୁ ସେବା କରୁଥିଲେ, ଏବଂ ତାଙ୍କ ମାଙ୍କ ମାଧ୍ୟମରେ ନାରଦ ମଧ୍ୟ ପାଞ୍ଚ ବର୍ଷର ବାଳକ ସେ ମଧ୍ୟ ତାଙ୍କର ସେବା କରୁଥିଲେ। ଏଇଭଳି ଭାବରେ ସେବା କରି ନାରଦଙ୍କୁ କହୁଛନ୍ତି ମା ସେମାନେ ମୋ ଉପରେ ବହୁତ ପ୍ରୀତ ହେଇଯାଇଥିଲେ, କାରଣ ମୋର ଯେଉଁ ସ୍ୱଭାବ ଥିଲା ସେ ସ୍ୱଭାବ ପ୍ରତି ସେମାନେ ଦେଖିକି ବହୁତ ଆନନ୍ଦ ଦେଇଥିଲେ। କଣ ମୋ ସ୍ୱଭାବ ଥିଲା ନା ତେ ମୟ ପ୍ରେତା କ୍ଷୀର ଚା ପଡ଼େ ଅଧକେ ଦାନ୍ତେ ଦ୍ରୁତ କିରଣକେ ଅନୁବର୍ତ୍ତନୀ ଚକ୍ରୁ ରୂପାଣ ଯଦ୍ୟପି ତୁଲଦର୍ଶିନା ଶୁଶ୍ରୂଷମାନ ମୟ ଅଳ୍ପ ଭାଷିନୀ। ଯେମାନେ ସାଧୁ ବ୍ୟକ୍ତିର ବ୍ୟକ୍ତି ତାଙ୍କ ପିଲାଦିନରୁ ସେସବୁ ସାଧୁ ସ୍ୱଭାବ ପ୍ରକାଶ କରିବ। କ'ଣ ସେସବୁ ସାଧୁ ସ୍ୱଭାବ ନା ଅଚଞ୍ଚଳ, ଛୋଟ ପିଲାମାନେ ତ ସବୁବେଳେ ଚଞ୍ଚଳ ଥିଲେ, କିନ୍ତୁ ଯେଉଁମାନେ ସାଧୁ ସ୍ୱଭାବ ତାଙ୍କର ଚଞ୍ଚଳତା ନଥାଏ, ଅଚଞ୍ଚଳ। ତେଣୁ କ୍ରୀଡ଼ାରେ ମଧ୍ୟ ଅନାସକ୍ତ, ସେମାନେ ଛୋଟ ପିଲାମାନେ ସବୁ କ୍ରୀଡ଼ା ଖେଳୁଥିବେ, କିନ୍ତୁ ଏମାନେ କ୍ରୀଡ଼ାରେ ଅନାସକ୍ତ ଥିଲେ। ପରିଚିତ ମହାରାଜ ଉଦ୍ଧବ ଏମାନେ ସବୁ ଭଗବାନଙ୍କର ମୂର୍ତ୍ତିକୁ ନେଇ କ୍ରୀଡ଼ା କରୁଥିଲେ ବର୍ଣ୍ଣନା କରାଯାଇଛି। ଏବଂ ସଂଯତ ଇନ୍ଦ୍ରିୟ, ଇନ୍ଦ୍ରିୟଙ୍କୁ ସେମାନେ ସଂଯମ କରି ରଖିଛନ୍ତି। ଛୋଟ ପିଲାମାନେ ଇନ୍ଦ୍ରିୟ ତାଙ୍କର ସଂଯତ ହେଇ କରିଛନ୍ତି। ମିତ ଭାଷୀ ଅଳ୍ପ କଥା କହିବେ, ବହୁତ ଲୋକ ଅଛନ୍ତି ଭାଚ ବେଗମ, ଭାଚର ବେଗକୁ କଣ୍ଟ୍ରୋଲ କରିପାରିବେନି ନା, କଥା ଚାଲିଥିବ, ଅନର୍ମାଲ କଥା ଚାଲିଥିବ, ନନ୍ଷ୍ଟପ୍ କଥା ଚାଲିଥିବ। ଯେଉଁମାନେ ସାଧୁ ସଭାପତି ସେମାନେ ହେଉଛନ୍ତି ମିତ ଭାଷୀ, ଅଳ୍ପ କଥା କହିବେ ଏବଂ ଆଜ୍ଞା ମୁହ, ଯାହା ତାଙ୍କୁ କହିବେ, ଯେଉଁମାନେ ସିନିୟର ବ୍ୟକ୍ତିମାନେ ଯାହା କହିବେ ସେମାନେ ସବୁ କାର୍ଯ୍ୟ କରିବେ। ଆଜ୍ଞା ମୁହ ଏବଂ ସେବାର ଅନ୍ୟ ସେବା କରୁଥିବେ, ଏସବୁ ସାଧୁ ଲକ୍ଷଣ ନାରଦଙ୍କୁ କହୁଛନ୍ତି। ତେଣୁ ମୋ ଉପରେ ସେମାନେ ପ୍ରୀତ ହେଇକି ମୋତେ ତାଙ୍କର ଉଚ୍ଚିଷ୍ଟ ସେବନ କରିବା ପାଇଁ ଅନୁମତି ଦେଇଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ସେମାନେ ଚାଲିଗଲେ, 4 ମାସ ପୂର୍ଣ୍ଣ ହେଇଗଲା ପରେ ଚାଲିଗଲେ, ସେତେବେଳେ ସେମାନେ ମୋତେ ଗୋଟେ ମନ୍ତ୍ର ପ୍ରଦାନ କଲେ ଏବଂ ସେ ମନ୍ତ୍ର ପ୍ରଦାନ କରିକି ସେମାନେ ଚାଲିଗଲେ। ତେଣୁ ସେଇ ମନ୍ତ୍ର ଉଚ୍ଚାରଣ କରି ଓଂ ନମୋ ଭଗବତୀ ତୃଭ୍ୟଂ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନାନୁରୁଦ୍ଧାୟ ନମଃସଂକର୍ଷଣାୟ ଚ ଇତିମୂର୍ତ୍ତି ଅଭିଧାନିନ ମନ୍ତ୍ରମୂର୍ତ୍ତି ଅନୁମୃତ୍ତିକମ୍ ଦଦତେ ଯଜ୍ଞପୁରୁଷାଂ ସ ସମ୍ୟକ୍ ଦର୍ଶନ କୁମାର। ଏସବୁ ମନ୍ତ୍ରକୁ ଉଚ୍ଚାରଣ କରି ସେ ବହୁତ ଆନନ୍ଦ ପ୍ରାପ୍ତ ହୋଇଥିଲେ। ଭଗବାନଙ୍କ ନାମ ଭଗବାନଙ୍କୁ ସମସ୍ତା ପାଇଁ ନାହିଁ, ତେଣୁ ଏଇ ମନ୍ତ୍ର ସେ ପ୍ରଦାନ କଲେ ମାନେ ସେ ମନ୍ତ୍ର ଉଚ୍ଚାରଣ କରି ନାରଦଙ୍କୁ ବହୁତ ଆନନ୍ଦ ଅନୁଭବ କରୁଥିଲେ। ତେଣୁ ଏଇଭଳି ଭାବରେ ପଞ୍ଚମ ଅଧ୍ୟାୟରେ କଥା ସରିଲା ପରେ ଷଷ୍ଠ ଅଧ୍ୟାୟରେ ବ୍ୟାସଦେବ ପଚାରୁଛନ୍ତି ଯେ ଆପଣଙ୍କର ପୂର୍ବଜନ୍ମ କଥା କେମିତି ମନେ ରଖିଲେ। ସାଧାରଣତଃ ଲୋକମାନେ ତା ପୂର୍ବଜନ୍ମ କଥା ଭୁଲିଯାଆନ୍ତି, ଆମର କି ମନେ ରଖିଛି ପୂର୍ବଜନ୍ମରେ ଆମେ ପହଞ୍ଚିଲେ, ସାଧାରଣତଃ ସତର ଅନୁସାରେ ମନେ ରଖିନଥାନ୍ତି, କାରଣ ଭଗବାନ ଚାହାନ୍ତି ସେଇଟା। କାରଣ ଯଦି ଆମେ ମନେ ରଖିବା ତାହେଲେ କେତେ ଜନ୍ମ ଆମେ କେତେ କଷ୍ଟ ଭୋଗ କରିଛେ ସେସବୁ ଚିନ୍ତା କଲେ ଆମେ ବଞ୍ଚିପାରିବାନି, କେତେ କଷ୍ଟ ସବୁ କରୁଛେ, କେତେ ଯନ୍ତ୍ରଣା ଭୋଗ କରୁଛେ। ତେଣୁକରି ଭଗବାନ ଆମକୁ ଭୁଲେଇ ଦେଇଛନ୍ତି, ଆମକୁ ଅପହରଣ ମତା ସ୍ମୃତି ଜ୍ଞାନ ଅପହରଣ ଯୋଗୁଁ କହିଲେ ଭଗବାନ ସେ ବିସ୍ମୃତି ଆମକୁ ଦେଇଛନ୍ତି। କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ତାଙ୍କ ପୂର୍ବଜନ୍ମର କଥା ସବୁ ମନେ ଥାଏ, ଭଗବାନ କୃପାରୁ ସବୁ ମନେ ଥାଏ। ଯେଉଁ ବ୍ୟାସ ଯେତେବେଳେ ପଚାରିଲେ ସେତେବେଳେ ନାରଦଙ୍କୁ କହିଲେ ଭଗବାନ କୃପାରୁ ମୋର ଏସବୁ ମନେ ରହିଛି, ତେଣୁ ପୂର୍ବଜନ୍ମରେ ମୁଁ ଏଇଭଳି ଭାବରେ ଦାସକୃତ ଥିଲି। ବ୍ୟାସକୁ ପଚାରିଲେ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ଆପଣଙ୍କ ପୂର୍ବଜନ୍ମ କଥା। ସେ କହିଲେ ଏଇଭଳି ଭାବରେ ଯେତେବେଳେ ମୁନିଷମାନେ 4 ମାସ ପରେ ଚାଲିଯାଇଥିଲେ, ତେଣୁ ମୋର ମା ଦାସୀ ଥିଲେ, ସେ ତାଙ୍କର ମାଲିକର ଯେଉଁ ଦୁଗ୍ଧ ମାନେ ଗାଈ ଗ୍ରହଣ କରିକି ଫେରୁଛନ୍ତି ରାତିରେ, ସେ ସମୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇଗଲା। ତେଣୁ ଇଏ 5 ବର୍ଷ ବାଳକ, କିନ୍ତୁ ଯେହେତୁ ସେ ମୁନିଷମାନଙ୍କର ସଙ୍ଗ ସାଧୁ ସଙ୍ଗ ପ୍ରାପ୍ତ ହେଇଛନ୍ତି, ସତସଙ୍ଗ କରିଛନ୍ତି, ଭଗବାନଙ୍କର ନାମର ଆଶ୍ରୟ ନେଇଛନ୍ତି, ସେଥିପାଇଁ ସେ ବିଚଳ ଥିଲେ। ଯେଉଁ କହିଲେ ଭଗବତ ଗୀତାରେ ଭଗବାନ କହୁଛନ୍ତି ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ମୂଲ୍ୟତି, ମୃତ୍ୟୁ ସମୟରେ ଯେମାନେ ଧୀର ବ୍ୟକ୍ତି ସେମାନେ ମୂଲ୍ୟ ହୁଅନ୍ତି ନାହିଁ। ତେଣୁ ନାରଦମୁନି ଯେଉଁ ସେ ଚିନ୍ତା କଲେ ଭଗବାନଙ୍କ କୃପା, ମାଙ୍କର ଯେଉଁ ମୋର ପ୍ରତି ଆସକ୍ତି ଥିଲା, ମୋର ମାଙ୍କ ପ୍ରତି ଆସକ୍ତି ଥିଲା, ଏ ଆସକ୍ତି ଫୁଟିଗଲା। ଏହା କହିକି ସେ ଉତ୍ତର ଦିଗକୁ ଚାଲିଲେ, ଯେଉଁ ମୁନିଷମାନେ ଯେଉଁ ମନ୍ତ୍ର ତାକୁ ପ୍ରଦାନ କରିଥିଲେ ସେ ମନ୍ତ୍ର ପାଠ କରିଥିଲେ ଚାଲିଲେ। ବହୁତ ସମୟ ଗଲା ପରେ ସେ ଗୋଟେ ନଦୀରେ ସ୍ନାନ କରି ଆସି ସେଇ ମନ୍ତ୍ର ଗୋଟେ ବୃକ୍ଷ ମୂଳରେ ବସି ସେଇ ମନ୍ତ୍ର ଯେତେବେଳେ ଜପ କରୁଛନ୍ତି ସେ ଭଗବାନଙ୍କୁ ଦର୍ଶନ କଲେ। ତ ତେଣୁ ଭଗବାନଙ୍କୁ ଦର୍ଶନ କଲେ ସେତେବେଳେ ତାଙ୍କର ଶରୀରରେ ପୁଲକ ଯାଉଥିଲା, ଚକ୍ଷୁରେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ଏହି ସମୟରେ ଯଦି ଚକ୍ଷୁରେ ତାଙ୍କର ଲୋହତକ ଆସିଗଲା, ସେ ସମୟରେ ଆଉ ସେ ଭଗବାନଙ୍କୁ ଦେଖିପାରିଲେ ନାହିଁ, ଭଗବାନ ଅଦୃଶ୍ୟ ହେଇଗଲେ। ତେଣୁ ଭଗବାନଙ୍କର ଅଦୃଶ୍ୟ ହେଇଗଲେ ସେତେବେଳେ ସେ ବହୁତ ବିଭୋର ହେଇକି କ୍ରନ୍ଦନ କରିବାକୁ ଲାଗିଲେ। ତେଣୁ ଭଗବାନ ଆକାଶବାଣୀ ମାଧ୍ୟମରେ କହିଲେ, ତମେ ଏ ଜନ୍ମରେ ମୋତେ ଆଉ ଦେଖିପାରିବ ନାହିଁ, ପର ଜନ୍ମରେ ମୋତେ ଦେଖିବ। ତେଣୁ ଏ ଜନ୍ମରେ ତମେ ମୋର ଭଜନ କୀର୍ତ୍ତନ କରିକି ସରଳତା କଲା ପରେ ପର ଜନ୍ମରେ ତମେ ମୋତେ ଦର୍ଶନ କରିବ। ତେଣୁ ଏକଥା ଶୁଣିଲା ପରେ ନାରଦିନୀ ଭଗବାନଙ୍କର ନାମ ଗାନ କରି ଚାରିଆଡ଼େ ବିଚରଣ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନଙ୍କର ନାମ ଗାନ କରି ଚାରିଆଡ଼େ ବିଚରଣ କଲେ ଏବଂ ତାଙ୍କ ଯେତେବେଳେ ସରଳତା କଲେ ସେତେବେଳେ ସେ ଯେତେବେଳେ ଆମେ ନଷ୍ଟ ହେଇଗଲୁ ସେତେବେଳେ ଆମେ ମହାବିଷ୍ଣୁଙ୍କର ଗର୍ଭରେ ସମସ୍ତେ ଆଶ୍ରୟ କରୁଛନ୍ତି। ପୁଣି ଯେତେବେଳେ ସଂସାର ଯେତେବେଳେ ସୃଷ୍ଟି ହେଉଛି ପୁଣି ସେମାନେ ଆସୁଛନ୍ତି। ତେଣୁ ତାଙ୍କ ପରକଳ୍ପରେ ସେ ବ୍ରହ୍ମାଙ୍କର ମାଂସ ପୁତ୍ର ହିସାବରେ ଆସିଛନ୍ତି। ତେଣୁ ସୁଧୁ ସ୍ୱାମୀ ଆଜି ସୋନଗାଲି ମୃଷି ପଚାରିଲେ, ତାପରେ ବ୍ୟାସରେ କ'ଣ କରେ, ଗୁରୁଦେବ ଚାଲିଦେଲା ପରେ ବ୍ୟାସରେ କ'ଣ କରେ, ଏଇଟା ଆମର ଆସନ୍ତାକାଲି ସପ୍ତମ ଅଧ୍ୟାୟରେ ଶ୍ରବଣ କରିବା। ତେଣୁ ଆଜି ତିନୋଟି ଅଧ୍ୟାୟ ସଂକଳ ଭ୍ରମଣ ଆଣିଥିଲେ, ପ୍ରଥମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ, ପଞ୍ଚମ ଅଧ୍ୟାୟ ଏବଂ ଷଷ୍ଠ ଅଧ୍ୟାୟ। ଷଷ୍ଠ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଆମେ ପାଠ କରିବା। ନାରଦିନୀ କହୁଛନ୍ତି ଯେ ଜମାନବି ଯୋଗପତି କାମ ଭଗବତ ନୁହୁ ମୁକୁନ୍ଦ ସେନା ଜଗବତ ତଥାତ୍ମା ଧା ଆମ ସାମଗ୍ରୀ। ଯେମିତି ଆମେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଅଷ୍ଟାଙ୍ଗ ଯୋଗ ସବୁ ରହିଛି, ପାତଞ୍ଜଳିକର କ'ଣ ଜନ୍ମ ନିୟମ ଏସବୁ ରହିଛି, ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି ଅଷ୍ଟାଙ୍ଗ କ'ଣ ଯୋଗ ପଦ୍ଧତି ସବୁ ରହିଛି। ଏସବୁ ଦ୍ୱାରା କାମ ଲୋଭ ଯେଉଁମାନଙ୍କୁ ଅଛି ସେସବୁ ଏତେ ଶୀଘ୍ର ଦମନ ହେବ ନାହିଁ। ଜମା ଯୁଗପତି କାମ ଲୋଭ ଅର୍ଥ ହୁ ମୁକୁନ୍ଦ ସେବା ଜଗବତ ତଥାତ୍ମା ଧା ଆମ ସାମିତି। ଭଗବାନଙ୍କ ସେବା ମାଧ୍ୟମରେ ଯଦି ଆମେ ବ୍ୟାକୃତ ହେବା, ଭଗବାନଙ୍କ ସେବାରେ ରତ ରହିବା, ତାହେଲେ ଏସବୁ କାମ ଲୋଭ ଇତ୍ୟାଦି ଆମେ ଦମନ ହେଇପାରିବ। ନହେଲେ ଏଇ ଯେଉଁ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ପାତଞ୍ଜଳିକର ଯୋଗ ସବୁ ରହିଛି, ଏ ମାଧ୍ୟମରେ ଏସବୁ ଦମନ ହେଇପାରିବ ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଦି ସେନ୍ସେସ୍ ଆର୍ କନ୍ସିଡର୍ଡ ଲାଇକ୍ ଭେନମସ୍ ସର୍ପେଣ୍ଟ୍ସ ଆଣ୍ଡ ଯୋଗ ସିଷ୍ଟମ୍ ଜଷ୍ଟ କଣ୍ଟ୍ରୋଲ୍ ଦେ। ଆମର ଯେଉଁ କାମ କାମ ହୃଦୟ ଇତ୍ୟାଦି ସବୁ ରହିଛନ୍ତି, ବା ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଏଇସବୁ କାମ କ୍ରୋଧ ଦ୍ୱାରା ଆବଶ୍ୟକ ଦେଇକି ଆମେ ଚକ୍ଷୁ ନାସିକା ଇତ୍ୟାଦି କାମ ଦମନ କରିପାରୁନୁ, ଏଇଟାକୁ ଭେନମସ୍ ସର୍ପେଣ୍ଟ୍ ସହିତ ତୁଳନା କରାଯାଇଛି, ଗୋଟେ ବିଷଧର ସର୍ପ ସହିତ ତୁଳନା କରାଯାଇଛି ଭେନମସ୍ ସର୍ପେଣ୍ଟ୍ସ। କିନ୍ତୁ ଆମେ ଯୋଗ ସିଷ୍ଟମ୍ କିଛି କଣ୍ଟ୍ରୋଲ୍ ଦେଉ, ଯୋଗ ମାଧ୍ୟମରେ ଆମେ ତାକୁ କିଛି କିଛି କଣ୍ଟ୍ରୋଲ୍ କରୁଛୁ କିନ୍ତୁ ପୂର୍ଣ୍ଣ ଭାବରେ ବଶୀଭୂତ କରିପାରୁନୁ। କିନ୍ତୁ ଯଦି ଆମେ ଭଗବାନ ମୁକୁନ୍ଦଙ୍କ ସେବାରେ ରତ ରହିବା, ତାହେଲେ ଏସବୁ କାମ କ୍ରୋଧ ଲୋଭ ଇତ୍ୟାଦି ଏସବୁ ଆମେ ମୁକ୍ତ ହୋଇପାରିବା। ତେଣୁ ଆମର